ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ 5,536 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆଜି ଉଦ୍ଘାଟନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ. 8ଟି ରାଜ୍ୟସଭା ଆସନରେ ଦ୍ୱିବାର୍ଷିକ ନିର୍ବାଚନ ନେଇ କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ. ଦେଶର ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ସରକାର ପ୍ରତିବଦ୍ଧ କହିଲେ ପ୍ରତିରକ୍ଷା ମନ୍ତ୍ରୀ. ପ୍ରଶିକ୍ଷାର୍ଥୀ ପ୍ରୋତ୍ସାହନ ଓ ତାଲିମ ଯୋଜନା ଅଧୀନରେ ଭତ୍ତା ବୃଦ୍ଧି ପାଇଁ କେନ୍ଦ୍ରୀୟ ପ୍ରଶିକ୍ଷାର୍ଥୀ ପରିଷଦର ସୁପାରିଶ. ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପଞ୍ଜାବ କିଙ୍ଗ୍ସ ତାଲିକାର ଶୀର୍ଷ ସ୍ଥାନକୁ ଉନ୍ନୀତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ 5,536 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ. ନଗର ଉନ୍ନୟନ, ଭିତ୍ତିଭୂମି ବିକାଶ, ଜଳସମ୍ପଦ ପରିଚାଳନା, ସ୍ୱାସ୍ଥ୍ୟସେବା ଏବଂ ରାଜସ୍ୱ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଏହି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ. ଶ୍ରୀ ମୋଦି ଗାନ୍ଧୀନଗରଠାରେ ଗୁଜରାଟ ସହରାଞ୍ଚଳ ବିକାଶ ଯାତ୍ରାର 20 ବର୍ଷ ପାଳନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ. 2005 ଏହି ବିକାଶ ଯାତ୍ରା ଶ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ କରାଯାଇଥିଲା. ସହରାଞ୍ଚଳରେ ଯୋଜନାବଦ୍ଧ ଭିତ୍ତିଭୂମି, ସ୍ୱଚ୍ଛ ଶାସନ ଏବଂ ସହରାଞ୍ଚଳ ବାସିନ୍ଦାଙ୍କ ପାଇଁ ଉନ୍ନତ ଜୀବନଶୈଳୀ ଆଧାରିତ ଏହି ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ପରିବର୍ତ୍ତନର ଲକ୍ଷ୍ୟ ରଖାଯାଇଥିଲା. ଏହି ସଫଳତା ଆଧାରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନଗର ଉନ୍ନୟନ ବର୍ଷ 2025 ଅଭିଯାନ ଆରମ୍ଭ କରିବେ. ଗୁଜରାଟରେ ସହରାଞ୍ଚଳ ବିକାଶ ପାଇଁ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି. ବାୟୁ ଗୁଣବତ୍ତା ଉନ୍ନତ ଏବଂ ସ୍ଥାୟୀ ସହରାଞ୍ଚଳ ଜୀବନଯାପନକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁଜରାଟ ସହରାଞ୍ଚଳ ବିକାଶ ଯୋଜନା ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 22,000 ଅଧିକ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ କରାଯିବ. ଏହି ଅବସରରେ ଶ୍ରୀ ମୋଦି ସ୍ୱର୍ଣ୍ଣିମ ଜୟନ୍ତୀ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ 3,300 କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ. ସୂଚନାଯୋଗ୍ୟ, ଦୁଇଦିନିଆ ଗୁଜରାଟ ଗସ୍ତ ଅବସରରେ ଗତକାଲି ପ୍ରଧାନମନ୍ତ୍ରୀ ଭୁଜରେ 53,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏବଂ ଦାହୋଦଠାରେ ମଧ୍ୟ 24,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିଥିଲେ. ନିର୍ବାଚନ କମିଶନ 8ଟି ରାଜ୍ୟସଭା ଆସନରେ ଦ୍ୱିବାର୍ଷିକ ନିର୍ବାଚନ ନେଇ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି. ସେଥିମଧ୍ୟରେ ତାମିଲନାଡୁର 6ଟି ଏବଂ ଆସାମର 2ଟି ଆସନ ଅନ୍ତର୍ଭୁକ୍ତ. ଆସନ୍ତା ମାସ 2 ତାରିଖରେ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯିବ ଏବଂ 19 ତାରିଖରେ ମତଦାନ ଅନୁଷ୍ଠିତ ହେବ ବୋଲି କମିଶନ ସୂଚନା ଦେଇଛନ୍ତି. ମତଦାନ ପରେ ପରେ ସେହିଦିନ ଭୋଟ୍ ଗଣତି କରାଯିବ. ଏହି 8ଟି ରାଜ୍ୟସଭା ଆସନର ସଦସ୍ୟଙ୍କର କାର୍ଯ୍ୟକାଳ ଆସନ୍ତା ଜୁନ୍ ଏବଂ ଜୁଲାଇ ମାସ ମଧ୍ୟରେ ଶେଷ ହେବାକୁ ଯାଉଥିବାରୁ ଏହି ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବ. ତାମିଲନାଡୁର 6 ଜଣ ରାଜ୍ୟସଭା ସଦସ୍ୟ ଡକ୍ଟର ଅନବୁମଣି ରାମଦୋଷ, ଏନ୍ ସାନମୁଗମ, ଏନ୍ ଚନ୍ଦ୍ରଶେଖରନ, ଏମ୍ ମହମ୍ମଦ ଅବଦୁଲ୍ଲା, ପି ୱିଲସନ୍ ଏବଂ ଭାଇକୋଙ୍କର ଆସନ୍ତା ଜୁଲାଇ 24 ତାରିଖରେ କାର୍ଯ୍ୟକାଳ ଶେଷ ହୋଇଛି. ଆସନ୍ତା ମାସ 14 ତାରିଖରେ ଆସାମର ମିଶନ ରଞ୍ଜନ ଦାସ ଏବଂ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି. ଦେଶର ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି. ନୂଆଦିଲ୍ଲୀଠାରେ ଗତକାଲି 8ଟି ପ୍ରତିରକ୍ଷା ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂର କାର୍ଯ୍ୟଦକ୍ଷତାର ସମୀକ୍ଷା କରିବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଏହା କହିଛନ୍ତି. ଅପରେସନ୍ ସିନ୍ଦୁରର ସଫଳତା ଏବଂ ଭାରତୀୟ ସଶସ୍ତ୍ର ବାହିନୀର ପ୍ରସ୍ତୁତିକୁ ସହଯୋଗ ପ୍ରଦାନ କରିବାରେ ଏହି ସଂସ୍ଥାଗୁଡ଼ିକର ଭୂମିକାକୁ ମନ୍ତ୍ରୀ ଶ୍ରୀ ସିଂ ଉଚ୍ଚ ପ୍ରଶଂସା କରିଛନ୍ତି. ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଗବେଷଣା ଏବଂ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି. ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଉତ୍ପାଦନ ବୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ସେ କହିଛନ୍ତି. ଏହି ଅବସରରେ ମହାରତ୍ନ ମାନ୍ୟତାପ୍ରାପ୍ତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ଏବଂ ନବରତ୍ନ ମାନ୍ୟତାପ୍ରାପ୍ତ ମାଜାଗନ୍ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି. ସୁପ୍ରିମକୋର୍ଟର ନବନିଯୁକ୍ତ ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇଙ୍କ ସମ୍ମାନାର୍ଥେ ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଏକ ନୈଶ୍ୟଭୋଜିର ଆୟୋଜନ ରାଷ୍ଟ୍ରପତି କରିଥିଲେ. ଏଥିରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ, ଲୋକସଭା ବାଚସ୍କତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଜାତୀୟ ପ୍ରଶିକ୍ଷାର୍ଥୀ ପ୍ରୋହାହନ ଯୋଜନା ଏନ୍ଏପିଏସ୍ ଏବଂ ଜାତୀୟ ପ୍ରଶିକ୍ଷାର୍ଥୀ ତାଲିମ ଯୋଜନା ଏନ୍ଏଟିଏସ୍ ଅଧୀନରେ ପ୍ରଦାନ କରାଯାଉଥିବା ଭତ୍ତାକୁ 30% ବୃଦ୍ଧି କରିବାକୁ କେନ୍ଦ୍ରୀୟ ପ୍ରଶିକ୍ଷାର୍ଥୀ ପରିଷଦ ସୁପାରିଶ କରିଛି। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ପରିଷଦର 38ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଦୁଇଟି ଯୋଜନା ଅଧୀନରେ ଭତ୍ତା ପରିମାଣ 5,000 6,800 ଏବଂ 9,000 12,300କୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଯୋଜନାଗୁଡ଼ିକ ଅଧୀନରେ ଯୁବବର୍ଗଙ୍କୁ ଅଧିକ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶର ବିକଶିତ ପ୍ରଶିକ୍ଷାର୍ଥୀ ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି। ମନ୍ତ୍ରୀ ଶ୍ରୀ ଚୌଧୁରୀ କହିଛନ୍ତି, ପ୍ରଶିକ୍ଷଣ କେବଳ ଏକ ଦକ୍ଷତା ବିକାଶ ପ୍ରକ୍ରିୟା ନୁହେଁ, ବରଂ ଏହା ଶିକ୍ଷା, ଶିଳ୍ପ ଏବଂ ନିଯୁକ୍ତି ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଗ୍ରାମାଞ୍ଚଳ ଯୁବବର୍ଗଙ୍କ ପାଇଁ ବିଶେଷ ସହାୟକ ହୋଇଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆଜିଠାରୁ 3 ଦିନିଆ ଆମେରିକା ଗସ୍ତରେ ଯିବେ। ୱାଶିଂଟନ୍ ଡିସିଠାରେ ଆମେରିକୀୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ସେ ସାକ୍ଷାତ ଆଲୋଚନା କରିବେ। ଗତ ଫେବୃଆରୀରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଶ୍ରୀ ମିଶ୍ରୀ ଏହି ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଭାରତ ଆମେରିକା କମ୍ପାକ୍ଟ ସାମର୍ଥ୍ୟ ସହଭାଗିତା, ତ୍ୱରିତ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ସୁଯୋଗ ସହଭାଗିତାର ପ୍ରୟାସ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ଜନମନ ଅଭିଯାନ ଅଧୀନରେ ସରକାର ଜନଜାତି ଗୋଷ୍ଠୀର ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ବୋଲି ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି, ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। 18ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 75ଟି ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ବିକାଶ ପାଇଁ ସରକାର 15,000 କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଗତ 10 ବର୍ଷ ମଧ୍ୟରେ ଜନଜାତିଙ୍କ ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ଉପରେ ସେ ଏହି ଅବସରରେ ଆଲୋକପାତ କରିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳ ନୀତି ସମ୍ପର୍କିତ ବାର୍ତ୍ତା ବିଶ୍ୱ ସମୁଦାୟକୁ ଅବଗତ କରାଇବା ଲକ୍ଷ୍ୟ ନେଇ ବିଭିନ୍ନ ରାଷ୍ଟ୍ରକୁ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀର ଗସ୍ତ ଜାରି ରହିଛି। ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ମଣ୍ଡଳୀ ଗତକାଲି କଙ୍ଗୋର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥେରେସ୍ କାୟୁକ୍ୱାମ୍ବା ୱାଗନର୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।
ଇସ୍ ବୈଠକ ମେ ହମ୍ନେ କିସ୍ ପ୍ରକାର ସେ ଭାରତ ଇତନେ ସାଲୋ ତକ୍ ଟେରରିଜମ୍ ସେ ଜୁଝ ରହା ହେ, ଟେରରିଜମ୍ ସେ ଲଡ ରହା ହେ, ଇନ୍ହେ ଭି ହମ୍ନେ वही मैसेज दिया, जीरो टॉलरेंस अगेंस्ट टेररिज्म जो हमारा नया नॉर्मल है, ट्रेड एंड टेरर कैनॉट गो टुगेदर, ट्रेड एंड टॉक्स कैनॉट गो टुगेदर।
ଏନ୍ସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ କତାରର ଆଭ୍ୟନ୍ତରୀଣ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶେଖ୍ ଅବଦୁଲାଜିଜ୍ ବିନ୍ ଫୈଜଲ ବିନ୍ ମହମ୍ମଦ ଅଲ୍ ଥାନିଙ୍କୁ ଭେଟି ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ସମ୍ପର୍କରେ ଅବଗତ କରାଇଛନ୍ତି। ଆତଙ୍କବାଦ ବିରୁଦ୍ଧରେ କତାର ତା'ର ଦୃଷ୍ଟିକୋଣ ସମ୍ପର୍କରେ ପ୍ରତିନିଧି ମଣ୍ଡଳୀକୁ ସୂଚନା ଦେଇଛି। ଦୋହାଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ସାଂସଦ ସୁଲେ କହିଛନ୍ତି, ସୀମାପାର ଆତଙ୍କବାଦ ନେଇ ଭାରତ ପାଖରେ ଯଥେଷ୍ଟ ପ୍ରମାଣ ରହିଛି। ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ସିଓଲଠାରେ ଦକ୍ଷିଣ କୋରିଆ ଜାତୀୟ ଆସେମ୍ବଲିର ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ସୁଙ୍ଗ ଜୋଙ୍କ ସହ ଆଲୋଚନା କରିଛନ୍ତି। ଭାରତୀୟ ପ୍ରତିନିଧି ଦଳର ମତାମତକୁ ଅଧ୍ୟକ୍ଷ ସୁଙ୍ଗ ଉଚ୍ଚ ପ୍ରଶଂସା କରିଛନ୍ତି। ଡିଏମ୍କେ ସାଂସଦ କାନିବୋଝିଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ମଣ୍ଡଳୀ ସ୍ଲୋଭାନିଆଠାରେ ସେଠାକାର ନେତୃବୃନ୍ଦଙ୍କ ସହ ମତ ବିନିମୟ କରିଛନ୍ତି। ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ମଣ୍ଡଳୀ ପ୍ୟାରିସ୍ଠାରେ ଆତଙ୍କବାଦ ବିରୋଧରେ ଭାରତର ପଦକ୍ଷେପ ସମ୍ପର୍କରେ ସେଠାକାର ନେତୃବୃନ୍ଦଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 7 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ବିନିମୟରେ 184 ରନ୍ ସଂଗ୍ରହ କରିଥିଲା। 185 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ 18 ଓଭର୍ 3ଟି ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିଶ ସର୍ବାଧିକ 73 ରନ୍ ସଂଗ୍ରହ କରିଥିଲେ। ଇଂଲିଶକୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଏଥିସହ ପଞ୍ଜାବ 14ଟି ମ୍ୟାଚ୍ରୁ 9ଟି ବିଜୟ ହାସଲ କରି 19 ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ଆସନ୍ତା ଗୁରୁବାର ଦିନ ପଞ୍ଜାବ କିଙ୍ଗ୍ସ ତା'ର କ୍ୱାଲିଫାୟର୍ ମ୍ୟାଚ୍ ଖେଳିବ। ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଶେଷ ଲିଗ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ଠାରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ 5,536 କୋଟି ଟଙ୍କା ସରକାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆଜି ଉଦ୍ଘାଟନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। 8ଟି ରାଜ୍ୟସଭା ଆସନରେ ଦ୍ୱିବାର୍ଷିକ ନିର୍ବାଚନ ନେଇ କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ଦେଶର ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ସରକାର ପ୍ରତିବଦ୍ଧ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପଞ୍ଜାବ କିଙ୍ଗ୍ସ ତାଲିକାର ଶୀର୍ଷ ସ୍ଥାନକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।